ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖିଆ ଖବର। ବୀମାଭୁକ୍ତ ଚାଷୀମାନଙ୍କ ଲାଗି ଫସଲ ନୁକସାନ ସୂଚନା ଦେବାର ସମୟ ତିନ ଦିନ ବଢ଼ାଲେ କେନ୍ଦ୍ର ସରକାର। ଫସଲ ବୀମା ନୁକସାନ ଭର୍ଣ୍ଣା ଦେବାର୍ଥି ହେଲା କଲେ ନିଆଯିବା କଡ଼ା କାର୍ଯ୍ୟାନୁଷ୍ଠାନ କହିଲେ ରାଜସ୍ୱ ମନ୍ତ୍ରୀ। ରାଜ୍ୟ ଆଇବା ବଛର ଲାଗୁ ହେବା ଆୟୁଷ୍ମାନ ଭାରତ ଆର୍ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ହକି ଇଣ୍ଡିଆ ଲିଗ୍ ଥି ଆଜି ମୁହାଁମୁହିଁ ହେବେ ୟୁପି ରୁଦ୍ରାସ ଆର୍ ବେଦାନ୍ତ କଳିଙ୍ଗ ଲାନ୍ସର୍ସ। ଆଉ ରାଜ୍ୟ ଆଜିଠାନୁ ଫେରଘାଏ ବଢ଼ିଛେ ଶୀତ। ଏଥର ପୁରା ଖବର। କେନ୍ଦ୍ର ସରକାର ବୀମା କମ୍ପାନୀମାନଙ୍କୁ ଫସଲ ନୁକସାନ ବାବଦେ ସୂଚନା ଦେବା ଲାଗି ଦିଆଯାଇଥିବା ସମୟକେ ଏକ ତାରିଖ ତକ୍ ବଢ଼ିଛନ୍। ଆଗନୁ ଏହି ସମୟ ଗଲା କାଲି ତକ୍ ଥିଲା। ବୀମା କରିଥିବା ଚାଷୀମାନେ ଆଇବା ଏକ ତାରିଖ ତକ୍ ସେମାନଙ୍କର ଫସଲ ନୁକସାନ ବାବଦେ କମ୍ପାନୀମାନଙ୍କୁ ସୂଚନା ଦେଇପାରିବେ। ଏଥିଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ କେନ୍ଦ୍ର କୃଷି ଆଉ କୃଷକ ସଶକ୍ତିକରଣ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଧନ୍ୟବାଦ ଜଣାଇଛନ୍। ସିଆଡ଼େ ରାଜ୍ୟ ଅଦିନିଆ ବର୍ଷା ଲାଗି ହୋଇଥିବା ଫସଲ ନୁକସାନର ସମୀକ୍ଷା କରିବା ଲାଗି ଆଜି ବେଲବୁଡ଼େ ଗୋଟିଏ ମନ୍ତ୍ରିମଣ୍ଡଳ ସ୍ତରୀୟ ବୈଠକ ବସ୍ବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିକରି ଚାଷୀମାନଙ୍କୁ ନାଇଁ ଡରବାର ଲାଗି ପରାମର୍ଶ ଦେଇଛନ୍। ଏ ବାବଦେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍, ଗଲାକାଲି ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ଆର୍ ସେ ନିଜେ ଭିନ୍ ଭିନ୍ ଅଞ୍ଚଳ ବୁଲିକରି ଫସଲ ନୁକସାନର ସ୍ଥିତି ବାବଦେ ସମୀକ୍ଷା କରିଛନ୍। ଜିଲ୍ଲାମାନଙ୍କୁ ନୁକସାନ ରିପୋର୍ଟ ଆସିଲା ଉତ୍ରୁ ଚାଷୀମାନଙ୍କୁ ତୁର୍ତ୍ତି ଭର୍ଣ୍ଣା ଦିଆଯିବା ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ବୀମା କମ୍ପାନୀମାନେ ଚାଷୀମାନଙ୍କୁ ଫସଲ ବୀମା ଟଙ୍କା ଦେବାର୍ଥି ଅବହେଳା କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସତର୍କ କରିଛନ୍। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍, ନୁକସାନ ଦେଖିଲା ଉତ୍ରୁ ଧାନ ସଙ୍ଗେ ପନିପରିବା, କପା, ମୁଗଫଲି ଚାଷ ବିଲ୍ କ୍ଷତିଗ୍ରସ୍ତ ହୋଇଥିବାର ଜଣାପଡ଼ିଛି। ଆଜତକ 2 ଲକ୍ଷ ଚାଷୀ ବୀମା କମ୍ପାନୀମାନଙ୍କଠାରେ ଅଭିଯୋଗ କରିଛନ୍। ନୁକସାନର ରିପୋର୍ଟ ଆଇଲା ଉତ୍ରୁ ବୀମା ନାଇଁ କରିଥିବା ଆର୍ ନୁକସାନ ସହିଥିବା ଚାଷୀମାନଙ୍କୁ ବିଲ୍ ସାହାଯ୍ୟ ଦେବାର୍କେ ରାଜ୍ୟ ସରକାର ପ୍ରସ୍ତୁତି ମୂଲ କରିଛନ୍ ବୋଲି ଶ୍ରୀ ପୂଜାରୀ କହିଛନ୍। ମନ୍ତ୍ରୀ ଆହୁରି କହିଛନ୍ ଯେ ଅଦିନିଆ ବର୍ଷାତି ହୋଇଥିବା ନୁକସାନ ବିପର୍ଯ୍ୟୟ ଦାୟରା ଭିତରେ ଆଣବାର୍ ଲାଗି ରାଜ୍ୟ ସରକାର ପ୍ରସ୍ତୁତି ମୂଲ କରିଛନ୍। ଏ ବାବଦେ ସୂଚନା ଦେଇକରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍,
ନୟାଗଡ଼ ଯାଇଥିଲୁ, ଗଜପତି ଜିଲ୍ଲାକୁ ଯାଇଥିଲୁ। ଗଞ୍ଜାମ ଜିଲ୍ଲାରେ ମଧ୍ୟ କ୍ଷୟକ୍ଷତି ହୋଇଥିବା ଚାଷ ଜମି ଆମେ ବୁଲିକି ଦେଖିଥିଲୁ। ଉଭୟ ମାନ୍ୟବର ଉପମୁଖ୍ୟମନ୍ତ୍ରୀ 2 ଜଣ ମଧ୍ୟ ବିଭିନ୍ନ ଜିଲ୍ଲାକୁ ଗସ୍ତ କରିକରି ସେମାନେ ମଧ୍ୟ ତାଙ୍କର ରିପୋର୍ଟ ସବମିଟ୍ କରିବେ। ଅନ୍ୟ ମନ୍ତ୍ରୀମାନେ ମଧ୍ୟ କ୍ଷତିଗ୍ରସ୍ତ ଅଞ୍ଚଳକୁ ଯାଇଛନ୍ତି। ଯାହା ଆମେ ଦେଖିଲୁ, କେବଳ ଧାନ ନୁହଁ, ଧାନ ସାଙ୍ଗରେ ସାଙ୍ଗରେ ପନିପରିବା ମଧ୍ୟ ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହୋଇଛି। ବିଭିନ୍ନ ଜାଗାରେ କପା ଏବଂ ଚିନାବାଦାମ ମଧ୍ୟ କ୍ଷତି ହୋଇଛି। ମୁଖ୍ୟ ଶାସନ ସଚିବ ମଧ୍ୟ କେନ୍ଦ୍ରର ଅଧିକାରୀମାନଙ୍କ ସାଙ୍ଗରେ କଥାବାର୍ତ୍ତା କରିଛନ୍ତି, ସମ୍ପର୍କରେ ଅଛନ୍ତି। ଯେଉଁମାନେ ଫସଲ ବୀମା କରିନାହାନ୍ତି ସେମାନେ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି। କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ଆମର ହସ୍ତଗତ ହୋଇଯିବ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନଙ୍କର ମଧ୍ୟ କ'ଣ କ'ଣ ସହାୟତା ଦେବା ସମ୍ଭବ ତାକୁ ମଧ୍ୟ ସେମାନେ ସଂକଳନ କରିକି ଉପସ୍ଥାପନ କରିବେ।
ରାଜ୍ୟ ଆଇବା ନୂଆ ବଛରୁ ଆୟୁଷ୍ମାନ ଭାରତ ଆଉ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ କରାଯିବା ବୋଲି ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍। ଗଣମାଧ୍ୟମକେ ପ୍ରତିକ୍ରିୟା ଦେଇକରି ସେ କହିଛନ୍, ଆଇବା ଫେବୃୟାରୀ ମାସେ ପାଖାପାଖି 1 କୋଟିରୁ ଅଧିକା ପରିବାର ନୂଆ ଯୋଜନାର ଲାଭ ଉଠାଇ ପାରିବେ। ଏଥି ରାଜ୍ୟର 4.5 କୋଟି ଲୋକଙ୍କ ଭିତରୁ 3.5 କୋଟିରୁ ଅଧିକା ଲୋକଙ୍କୁ ଇ ସ୍ୱାସ୍ଥ୍ୟ କାର୍ଡ ଯୋଗାଇ ଦିଆଯିବା। ଏ ବାବଦେ କେନ୍ଦ୍ରୀୟ ଟିମ୍ ସର୍ଭେ କରିକି ଫେରିଛନ୍ ଆଉ ଖୁବ୍ ଜଲ୍ଦି ରାଜ୍ୟ ଯୋଜନା ଲାଗୁ କରାଯିବା ଆଉ ଏଥି କେହି ବାଦ ନାଇଁ ପଡ଼ନ୍ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍। ଏନ୍ତାକି ରାଜ୍ୟ ବାହାରେ ଖଟି ଯାଇଥିବା ଦାଦନ ଶ୍ରମିକମାନେ ବି ଇ ଯୋଜନାର ଲାଭ ପାଇପାରିବେ। 70 ବର୍ଷରୁ ଅଧିକା ବୟସର ସବୁ ଲୋକ ଇ ଯୋଜନାର ଲାଭ ପାଇପାରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍। ସୁଭଦ୍ରା ଯୋଜନାର ସହାୟତା ଟଙ୍କା ଆଇବା ବଛର 3ଟା ଖେପେ ହିତାଧିକାରୀମାନଙ୍କର ଏକାଉଣ୍ଟଥି ଜମା ହେବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଆଜି ଗଣମାଧ୍ୟମ ସାଙ୍ଗେ ଆଲୋଚନା କଲାବେଳେ ଉପମୁଖ୍ୟମନ୍ତ୍ରୀ କହିଛନ୍, ଆଇବା ବଛର ସବୁ ହିତାଧିକାରୀମାନଙ୍କୁ ମାର୍ଚ୍ଚ 8 ତାରିଖ ଆଗନୁ 1ଲା ଖେପର ସହାୟତା ଟଙ୍କା ମିଲ୍ବା। ମାର୍ଚ୍ଚ 8 ଅନ୍ତର୍ଜାତୀୟ ମହିଳା ଦିବସ ଆର୍ ରାକ୍ଷୀ ପୁନି ଦିନ ଆଉ 2ଟା ଖେପର ସାହାଯ୍ୟ ଟଙ୍କା ଦିଆଯିବା। ଜାନୁଆରୀ 1ଲା ହପ୍ତାଥି ସବୁ ତଥ୍ୟ ମିଲ୍ବାର ଉତ୍ରୁ ଯୋଜନାନୁ ଯେନ୍ତା କେହି ବଞ୍ଚିତ ନାଇଁ ହେବେ ତାର ଉପରେ ପଦକ୍ଷେପ ନିଆଯିବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ୟୁନିଟ୍ 5 ଥିବା ଅଭିଯୋଗ ଶୁଣାଣି ପ୍ରକୋଷ୍ଠଠାରେ ଆଜି ଜନସାଧାରଣଙ୍କର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିଛନ୍। ଶୁଣାଣି ବେଳେ ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ଜଙ୍ଗଲ ଆଉ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇକରି ଲୋକଙ୍କର ଅଭିଯୋଗର ଶୁଣାଣି କରିଥିଲେ। ଭିନ୍ ଭିନ୍ ବିଭାଗର ବରିଷ୍ଠ ସଚିବ ଆର୍ ଅଧିକାରୀମାନେ ବି ଉପସ୍ଥିତ ଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୀର ସୁରେନ୍ଦ୍ର ସାଏଙ୍କର ଭାଇ ଶହୀଦ ବୀର ଛବିଳ ସାଏଙ୍କର ବଳିଦାନ ଦିବସ ଉଦେ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ସାମାଜିକ ଗଣମାଧ୍ୟମ ଥି ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀ ବୀର ଛବିଳ ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ କୁଦୋପାଲିଠାରେ ମାତୃଭୂମି ସୁରକ୍ଷା ଲାଗି ତାଙ୍କର ବଳିଦାନ ସବୁବେଳେ ସୋର ରହିବା ବୋଲି କହିଛନ୍। ଇଉଧେ କୁଦୋପାଲିଠାରେ ଆଜି ସକାଳ ବେଳା କୁଦୋପାଲି ବୀର ଛବିଳ ସାଏ ସ୍ମୃତି କମିଟି ତରଫ ଗୋଟିଏ ପଦଯାତ୍ରା ହୋଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଆର୍ ଜନସାଧାରଣ ଗାଁନୁ ଶହୀଦ ସ୍ଥଲ କୁଦୋପାଲି ଘାଟିକେ ପଦଯାତ୍ରା ଥି ଯାଇଥିଲେ। ଇତାର ଉତ୍ରୁ ଶହୀଦ ସ୍ଥଲନ ଗୋଟିଏ ଶ୍ରଦ୍ଧାଞ୍ଜଳି ସଭା ହୋଇଥିଲା। ଇଥି ଉଦ୍ବୋଧନ ଦେଇକରି ମାତୃଭୂମିର ସୁରକ୍ଷା ଲାଗି ଇ ମହାନ ସଂଗ୍ରାମୀମାନଙ୍କ ତ୍ୟାଗ ନିଷ୍ଠା ସେବା ମନୋଭାବ ଯୁବ ସମାଜକେ ସବୁବେଳେ ଅନୁପ୍ରାଣିତ କରବା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍।
53 ଜଣ ପ୍ରତ୍ୟକ୍ଷ ଛବିଳ ସାଏଙ୍କ ନେତୃତ୍ୱରେ ଏଇଠି ବଳିଦାନ ଦେଇଥିଲେ। ପରବର୍ତ୍ତୀ ଅବସ୍ଥାରେ 11 ଜଣ ଗିରଫ ହୋଇଥିଲେ ଏହି ସଂଘର୍ଷରୁ। 4 ଜଣଙ୍କୁ ତା ଭିତରୁ ଫାସ୍କୁଦରେ ଫାଶି ଦିଆଯାଇଥିଲା। 53-57 ଲୋକଙ୍କର ବଳିଦାନ କାରଣରୁ ଭାରତ ସ୍ୱାଧୀନତା ହୋଇପାରିଛି, ଭାରତର ଗଣତନ୍ତ୍ର ଏତେ ମଜବୁତ ହୋଇପାରିଛି।
ଇଉଧେ ଜିଲ୍ଲା ପୁଲିସ୍ ତରଫ ଶହୀଦମାନଙ୍କ ଲାଗି 21 ତୋପ ସଲାମି ଦିଆଯାଇଥିଲା। କାର୍ଯ୍ୟକ୍ରମଟି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ବିଧାୟକ ଜୟନାରାୟଣ ମିଶ୍ର, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଆର୍ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଆଜି ରାତି ମହାକାଶକେ 2 ଉପଗ୍ରହ ଉତ୍କ୍ଷେପଣ କରବା। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଥିବା ଇସ୍ରୋର ଉତ୍କ୍ଷେପଣ କେନ୍ଦ୍ରନୁ ପିଏସ୍ଏଲ୍ଭି C60 ମହାକାଶ ଯାନ୍ଥି 2 ଉପଗ୍ରହ STX-1 ଆର୍ STX-2 କେ ମହାକାଶକେ ପଠାଯିବା। ଇସ୍ରୋର ଏହି ଅଭିଯାନ ମହାକାଶ ଯାଉଥିବା ମହାକାଶ ଯାନର ପାର୍କିଂ ଆର୍ ସେନୁ ଫିରବାର୍ଥି ସାହାଯ୍ୟ କରବା ବୋଲି ଇସ୍ରୋ ତରଫ କୁହାଯାଇଛି। ପୁରୀ ଶ୍ରୀମନ୍ଦିରଠାରେ ଆଜି ବକୁଳ ଅମାବାସ୍ୟା ଲାଗି ଶ୍ରଦ୍ଧାଳୁମାନଙ୍କର ଭିଡ଼ ଲାଗିଥିଲା। ବିଧି ଅନୁସାରେ ସକାଳ ଧୂପ ନୀତି ଉତ୍ରୁ ନାରାୟଣ ଠାକୁରଙ୍କୁ ସ୍ୱତନ୍ତ୍ର ପାଲଙ୍କିଥି ମନ୍ଦିରନୁ ମହୋଦଧିକେ ନିଆଯାଇଥିଲା। ସେନ ଅମାବାସ୍ୟା ଲାଗି ସାଗର ବିଜେ ନୀତି ଉତ୍ରୁ ଶ୍ରୀମନ୍ଦିରକେ ଫିରେଇ ଅନାଯାଇଥିଲା। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଆଜି ମିଲିତ ଜନଶୁଣାଣି ଶିବିର ହୋଇଯାଇଛେ। ଜିଲ୍ଲାପାଳ ଆର୍ ଏସ୍ପି ଶିବିରମାନଙ୍କେ ଉପସ୍ଥିତ ରହିକରି ଅଭିଯୋଗମାନଙ୍କର ସମାଧାନ କରବାର ସହିତ ଦରକାରୀ ପଦକ୍ଷେପ ନେବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିଠାରେ ଜିଲ୍ଲାପାଳ ଆର୍ ଏସ୍ପିଙ୍କ ଜନଶୁଣାଣି ଶିବିର ହୋଇଯାଇଛି। ଏଥି 56 ଅଭିଯୋଗପତ୍ର ଗ୍ରହଣ କରାଯାଇଥିଲା। ତୁର୍ତ୍ତି ସମାଧାନ ଲାଗି ପଦକ୍ଷେପ ନେବାରକେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକ କଣ୍ଢଲ ପଞ୍ଚାୟତଠାରେ ହୋଇଥିବା ଜିଲ୍ଲାପାଳଙ୍କର ଅଭିଯୋଗ ଶୁଣାଣି ଶିବିରଟି 44 ଅଭିଯୋଗ ଗ୍ରହଣ ହୋଇଥିଲା। ଅଭିଯୋଗମାନଙ୍କର ସମାଧାନ ଦିଗେ ତୁର୍ତ୍ତି ପଦକ୍ଷେପ ନେବାରକେ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ଧଳପୁରଠାରେ ହୋଇଥିବା ଜନଶୁଣାଣି ଶିବିରଟି 40 ଅଭିଯୋଗର ତତ୍କାଳ ସମାଧାନ କରାଯାଇଛି। ଏହି ଶିବିରଟି 56 ଅଭିଯୋଗ ଆସିଥିଲା। ସମ୍ବଲପୁର ଡିଭିଜନର ସମ୍ବଲପୁର ବଲାଙ୍ଗୀର ସେକ୍ସନ ଭିତରେ ଅପ୍ ଆଉ ଡାଉନ୍ ରେଲ ଲାଇନ୍ ଥି 140 କିଲୋମିଟର ବେଗ ପରୀକ୍ଷା କରିକରି ମୋଟ 236 କିଲୋମିଟର ଦୂର ପାର କରିଛି। ଗଲା 2 ଭିତରେ ସମ୍ବଲପୁର ରେଲମଣ୍ଡଳର ଟ୍ରେନ୍ର ବେଗ 80 କିଲୋମିଟରନୁ 110 କିଲୋମିଟରକେ ବଢ଼ିଛେ ଆଉ ଏଛେନ୍ 140 କିଲୋମିଟର ବେଗ ହାସଲ କରିପାରିଛେ। ଏହି ସଫଳତା ଲାଗି ସମ୍ବଲପୁର ଡିଭିଜନ ଭିତରେ ଯାତ୍ରୀ ଆଉ ମାଲ ପରିବହନ ସେବାଥି ଉନ୍ନତି ଆସବା। ଏହି ସଫଳତା ଆଇବା ବଛରେ ରେଲ ଭିତ୍ତିଭୂମି ଆର୍ ସେବାଥି ଆହୁରି ଉନ୍ନତି ଲାଗି ଗୋଟିଏ ବର୍କସ୍ ଭିତ୍ତିଭୂମି ବନେଇଛି। ବୌଦ୍ଧଠାରେ ଆଇବା 2 ମୂଲ ହେବାରକେ ଥିବାର ବୌଦ୍ଧ ମହୋତ୍ସବର ପ୍ରଚାର ପ୍ରସାର ଲାଗି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ମହୋତ୍ସବ ଆର୍ ପଲ୍ଲିଶ୍ରୀ ମେଲା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ସୁବ୍ରତ ପଣ୍ଡା ରଥର ଶୁଭାରମ୍ଭ କରିଥିଲେ। ଏହି ରଥ ସାରା ଜିଲ୍ଲା ବୁଲିକରି ମହୋତ୍ସବର ପ୍ରଚାର ପ୍ରସାର କରିବା କାର୍ଯ୍ୟକ୍ରମଟି ଜିଲ୍ଲାସ୍ତରୀୟ ଭିନ୍ ଭିନ୍ ଅଧିକାରୀମାନେ ଯୋଗ ଦେଇଥିଲେ। ରାଉରକେଲା ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମଠାରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ର ଆଜି 3 ଦିନେ ୟୁପି ରୁଦ୍ରାସ ଆର୍ ବେଦାନ୍ତ କଳିଙ୍ଗ ଲ୍ୟାନ୍ସର୍ସ ଦଳ ଭିତରେ ରାଉରକେଲାଠାରେ ମ୍ୟାଚ୍ ହେବା। ରାତି 8:15 ଖେଲ୍ ମୂଲ ହେବା। ଦେଶର ପୂର୍ବ ଭାଗନ ହୋଇଥିବା ଗୁରୁଚା ବଲେ ପଶ୍ଚିମ ମୁହାଁ ହୋଇଥିବାରୁ ରାଇଜେ ଥଣ୍ଡା ପବନ ବୁହିବାର ମୂଲ ହୋଇଛେ। ଇତାର ବଲେ ଆଜିଠାନୁ ଫେର୍ ଘାଏ ଶୀତ ବଢ଼ିଛେ। ଆଇବା କାଲି ଭିଲ୍ ପାଗ ଏନ୍ତା ରହିବା। ସମ୍ବଲପୁର ବରଗଡ଼ ବଲାଙ୍ଗୀର ନୂଆପଡ଼ା କେନ୍ଦୁଝର ମୟୂରଭଞ୍ଜ ଜିଲ୍ଲାନ କମ୍ରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫ ଅନୁମାନ କରାଯାଇଛି। শেষে মুখিয়া খবর ফেরঘায়ে বীমাভুক্ত চাষী লাগি ফসল নুকসান সূচনা দেবার সময় তিন দিন বড়ালে কেন্দ্র সরকার ফসল বীমা নুকসান ভর্না দেবার থি হেড়া কলে নিয়া কড়া কার্যানুষ্ঠান কহিলে রাজস্ব মন্ত্রী রাইজে আইবা বছর লাগু হওয়া আয়ুষ্মান ভারত আর গোপবন্ধু জন আরোগ্য যোজনা কহিলে স্বাস্থ্যমন্ত্রী হকি ইন্ডিয়া লিগ থি আজ মুহামুই হেবে ইউপি রুদ্রাস আর বেদান্ত কলিঙ্গ ল্যান্সার্স আউর রাইজে আইষ্ঠানু ফের বড়িছে শীত। আজির আঞ্চলিক খবর ইনসেসালা জুহার।